आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସାଉଦି ଆରବକୁ ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 2036 ଅଲମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଯକୃତ ରୋଗ ବିଷୟରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ। ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦ୍ୱିତୀୟ ଅଧିବେଶନର ପରୀକ୍ଷା ଫଳ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ। ସାଉଦି ଆରବର ରାଜକୁମାର ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି 2016 ଏବଂ 2019 ପରେ ପ୍ରଧାନମନ୍ତ୍ରୀଙ୍କର ଏହା ତୃତୀୟ ସାଉଦି ଆରବ ଗସ୍ତ। ସେପ୍ଟେମ୍ବର 2023ରେ G20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରିନ୍ସ ସଲମାନ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ଏହି ଅବସରରେ ଭାରତ ସାଉଦି ଆରବ ଦ୍ୱିପାକ୍ଷିକ ସହଯୋଗୀ ପରିଷଦର ପ୍ରଥମ ବୈଠକରେ ସେ ସହ ଅଧ୍ୟକ୍ଷତା କରିଥିଲେ। ସାମାଜିକ, ସାଂସ୍କୃତିକ ଏବଂ ବାଣିଜ୍ୟିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ରାଜନୈତିକ, ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତି ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସହଭାଗିତା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ସାଉଦି ଆରବ ସହିତ ଗତ ଦଶନ୍ଧି ମଧ୍ୟରେ ଭାରତର ସମ୍ପର୍କ ନିରନ୍ତର ଭାଗିଦାରୀ ଦ୍ୱାରା ବିକଶିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହି ଗସ୍ତ ସାଉଦି ଆରବ ସହିତ ଭାରତର ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରିବ। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ମଧ୍ୟ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ନୂତନ କ୍ରୀଡ଼ା ସଂସ୍କୃତିର ବିକାଶ ହୋଇଛି। ଲକ୍ଷ୍ନୌଠାରେ ଆଜି ସଂସଦ ଖେଳ ମହାକୁମ୍ଭକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂହ କହିଛନ୍ତି ଉଭୟ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାର କ୍ରୀଡ଼ା ଅନୁକୂଳ ନୀତି ପ୍ରଣୟନ କରୁଛନ୍ତି, ଫଳରେ ଛୋଟ ଛୋଟ ସହରଗୁଡ଼ିକରେ ଯୁବବର୍ଗ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି।
आज हमारी सरकार 2036 में होने वाले ओलंपिक खेलों का आयोजन गुजरात में करने के लिए पूरा प्रयास कर रही है।
2036ରେ ଗୁଜରାଟରେ ଅଲମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଏପରିକି ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଖେଳ ମହାକୁମ୍ଭର ଫଳାଫଳ ସ୍ୱଷ୍ଟ ଭାବେ ଦୃଶ୍ୟମାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ତୃଣମୂଳ ସ୍ତରରେ ପ୍ରାୟ 10 ଖେଲୋ ଇଣ୍ଡିଆ କେନ୍ଦ୍ରରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ଅବସରରେ ଶ୍ରୀ ସିଂହ କ୍ରୀଡ଼ା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରିଛନ୍ତି। 4 ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଜୁନିୟର ଏବଂ ସିନିୟର ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ 25,000 ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଯକୃତ ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଲିଭର ବା ଯକୃତ ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟକର ଖାଦ୍ୟ ସେବନ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ର ନୂତନ ସୂଚନା ଅନୁଯାୟୀ ଯକୃତ ରୋଗ କାରଣରୁ ଭାରତରେ ପ୍ରତ୍ୟେକ ବର୍ଷ ବହୁ ଲୋକଙ୍କର ମୃତ୍ୟୁ ହୋଇଥାଏ। ମଦ୍ୟପାନ, ନିଶାଦ୍ରବ୍ୟ ସେବନ, ଅସନ୍ତୁଳିତ ଖାଦ୍ୟ ସେବନ, ବ୍ୟାୟାମର ଅଭାବ ଯକୃତ ରୋଗର କାରଣ ହୋଇଥାଏ। ହେପାଟାଇଟିସ୍ ବି, ସି, ଡି, ହେପାଟୋସେଲୁଲାର କାର୍ସିନୋମା ଭଳି ରୋଗ ଦେଖିବାକୁ ମିଳିଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଖାଦ୍ୟ ହେଉଛି ଔଷଧ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟରି ସାଇନ୍ସେସ୍ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଖାଇବା ତେଲ ସେବନକୁ ଅତି କମ୍ରେ 10% ହ୍ରାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଶ୍ୱ ଯକୃତ ଦିବସ ଅବସରରେ ସୁସ୍ଥ ଜୀବନଶୈଳୀ ଆପଣାଇବା ନେଇ ଶପଥ ଗ୍ରହଣ କରିବାକୁ ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଜୀବନଶୈଳୀ ଏବଂ ଖାଦ୍ୟଗ୍ରହଣରେ ଛୋଟ ଛୋଟ ପରିବର୍ତ୍ତନ କରାଗଲେ ଏହାର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ମିଳିଥାଏ। ଏହି ପୋଷ୍ଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏଭଳି ପ୍ରୟାସ ପ୍ରଶଂସନୀୟ। ତୈଳ ବ୍ୟବହାର ହ୍ରାସ କରିବା ଭଳି ସରଳ ପଦକ୍ଷେପ ସୁସ୍ଥ ଜୀବନଶୈଳୀ କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମେଦବହୁଳତାର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଦ୍ୱିତୀୟ ଅଧିବେଶନର ପରୀକ୍ଷାଫଳ ଆଜି ସକାଳେ ପ୍ରକାଶ ପାଇଛି। ଜେଇଇ ମେନ୍ .nta.nic.in ୱେବ୍ସାଇଟ୍ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବା ସହ ସମ୍ପୃକ୍ତ ଏଜେନ୍ସି ପକ୍ଷରୁ ଏଥିରେ ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ନାମ ସହିତ ଅନ୍ୟାନ୍ୟ ମୁଖ୍ୟ ସୂଚନା ମଧ୍ୟ ପ୍ରକାଶ ପାଇଛି। ଏନ୍ଟିଏ ପକ୍ଷରୁ ଜେଇଇ ମେନ୍ 2025ର ଦ୍ୱିତୀୟ ଅଧିବେଶନର ପରୀକ୍ଷା April 2-9 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଜେଇଇ ମେନ୍ ଦ୍ୱିତୀୟ ଅଧିବେଶନର ପ୍ରକାଶ ପାଇଥିବା ଫଳ ସହିତ କଟ୍ଅଫ୍ ତାଲିକା, ସର୍ବଭାରତୀୟ ଏବଂ ରାଜ୍ୟସ୍ତରରେ ଶୀର୍ଷସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀଙ୍କ ନାମ ମଧ୍ୟ ଏଥିରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ଜାନୁଆରୀ ଏବଂ ଏପ୍ରିଲ୍ 2 ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ମୁର୍ଶିଦାବାଦ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ପହଞ୍ଚିଛନ୍ତି। ସାମସେରଗଞ୍ଜ ଅଞ୍ଚଳର ଜାଫ୍ରାବାଦଠାରେ ରାଜ୍ୟପାଳ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସାମସେରଗଞ୍ଜଠାରେ ଲୋକଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଛି। ରାଜ୍ୟ ପୁଲିସ୍ ଉପରେ ଭରସା ନାହିଁ ବୋଲି ସ୍ଥାନୀୟ ଜନସାଧାରଣ କହିବା ସହ କେନ୍ଦ୍ରୀୟ ବଳ ମୁତୟନ ନେଇ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା କେ ରାହତକରଙ୍କ ନେତୃତ୍ୱରେ 5-ଜଣିଆ କମିଟି ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହ ହିଂସା ଘଟଣାରେ ମୃତ୍ୟୁ ହୋଇଥିବା ହରଗୋବିନ୍ଦ ଦାସ ଏବଂ ଚନ୍ଦନ ଦାସଙ୍କ ପରିବାରଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସାମସେରଗଞ୍ଜଠାରେ ଗତ 12 ଦିନ ଘଟିଥିବା ହିଂସାକାଣ୍ଡରେ ଏହି ଦୁଇ ବାପପୁଅଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଆଜି ସକାଳେ ଏକ ଚାରିମହଲା କୋଠା ଭୁଶୁଡ଼ିବା ପରେ ଭଗ୍ନାବଶେଷ ତଳେ ଅନ୍ୟୁନ 4 ପ୍ରାଣହାନୀ ଘଟିଥିବା ବେଳେ 8-10 ଫସି ରହିଥିବାର ଆଶା କରାଯାଉଛି। ଉତ୍ତର ପୂର୍ବ ଜିଲ୍ଲାର ଅତିରିକ୍ତ ଡିସିପି ସନ୍ଦୀପ ଲାମ୍ବା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସକାଳ ପ୍ରାୟ 3 ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍ ଏବଂ ଦିଲ୍ଲୀ ପୁଲିସ୍ ଦଳ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ 10 ଅଗ୍ନିଶମ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି। 2,000 ଅଧିକ ୟୁପିଆଇ କାରବାର ଉପରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟ କରିବା ବିଷୟ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତି ଅନୁଯାୟୀ ଏଭଳି କୌଣସି ପ୍ରସ୍ତାବ ସରକାରଙ୍କର ବିଚାରାଧୀନ ନାହିଁ। ଜିଏସ୍ଟି କେବଳ ନିର୍ଦ୍ଦିଷ୍ଟ ଉପକରଣ ବ୍ୟବହାର ଦ୍ୱାରା ହେଉଥିବା ଦେୟ ସହିତ ଜଡ଼ିତ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2020 ଜାନୁଆରୀରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ ଉପଭୋକ୍ତା ବ୍ୟବସାୟୀ ମଧ୍ୟରେ ହେଉଥିବା ୟୁପିଆଇ କାରବାର ଉପରେ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ହଟାଇ ଦେଇଛନ୍ତି। ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାର ଅର୍ଥ ମନ୍ତ୍ରଣାଳୟ କହିଛି। ଗଙ୍ଗୋତ୍ରୀ ଧାମ ସହିତ April 30 ଯମୁନେତ୍ରୀ ଧାମ ଖୋଲିବାର କାର୍ଯ୍ୟକ୍ରମ ରହିଛି। ତେବେ ଭକ୍ତମାନଙ୍କୁ ସେହିଦିନ ଏହି ଧାମ ପକ୍ଷରୁ ସ୍ୱାଗତ କରାଯିବ। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି BKTC ପକ୍ଷରୁ କୁହାଯାଇଛି ଯେ ଶ୍ରୀ କେଦାରନାଥ ଧାମର ଦ୍ୱାର May 2 ଏବଂ ବଦ୍ରିନାଥ ଧାମ ଦ୍ୱାର May 4 ଖୋଲାଯିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରାଜ୍ୟର ଅର୍ଥନୀତି ପାଇଁ ଏହି ଯାତ୍ରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର ନିରାପଦ ଏବଂ ସୁଗମ ତୀର୍ଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରତିବଦ୍ଧ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଅକ୍ଷର ପଟେଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଖେଳିଥିବା 6 ମ୍ୟାଚ୍ ମଧ୍ୟରୁ 5 ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଶୁଭମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସର ବ୍ୟାଟିଂ ଲାଇନ୍ଅପ୍ ବେଶ୍ ଦୃଢ଼ ରହିଛି। ସେହିପରି ସନ୍ଧ୍ୟା 7:30 ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରସ୍କରକୁ ଭେଟିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସାଉଦି ଆରବକୁ ଆସନ୍ତା ମଙ୍ଗଳବାରଠାରୁ 2 ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 2036 ଅଲମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଯକୃତ ରୋଗ ବିଷୟରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦ୍ୱିତୀୟ ଅଧିବେଶନର ପରୀକ୍ଷାଫଳ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।